ପୁଣେ ଏକ ସଭାରେ ଉଦ୍ବୋଧନ ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଲୋକସଭା ନିର୍ବାଚନରେ ଏନ୍ଡିଏ ମେଣ୍ଟ ସପକ୍ଷରେ ପ୍ରବଳ ଜନସମର୍ଥନ ରହିଛି। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେବ। ରାମନବମୀ ଉପଲକ୍ଷେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇରାନ୍ ରକ୍ଷା କ୍ଷେତ୍ର ଓ ଡ୍ରୋନ୍ କାର୍ଯ୍ୟକ୍ରମ ପାଇଁ ତାହା ଉପରେ ନୂଆ କଟକଣାମାନ ଲାଗୁ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର ନଲବାରୀଠାରେ ଏକ ସଭାରେ ଉଦ୍ବୋଧନ ଦେଇଛନ୍ତି। ବିଭାଗ ଦିନ ଉପଲକ୍ଷେ ସେ ଲୋକମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଆଜି ରାମନବମୀ ପାଳିତ ହେଉଛି ଓ ଦୀର୍ଘ 500 ବର୍ଷର ଅପେକ୍ଷା ପରେ ଭଗବାନ ରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ହୋଇଛି। ଅନେକ ପିଢ଼ି ଦଶନ୍ଧି ଦଶନ୍ଧିର ତ୍ୟାଗ ଓ ଭକ୍ତିର ପରିପୂର୍ଣ୍ଣତା ସ୍ୱରୂପ ଆଜି ଭବ୍ୟ ରାମ ମନ୍ଦିର ନିର୍ମାଣ ହୋଇପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ବିଭାଗ ବିହୁ ଅବସରରେ ବିଜେପି ଏହାର ସଂକଳ୍ପପତ୍ର ଜାରି କରିଛି। ସବ୍କା ସାଥ୍ ସବ୍କା ବିକାଶର ବାର୍ତ୍ତାକୁ ଉଲ୍ଲେଖ କରି ସେ କହିଛନ୍ତି ଏନ୍ଡିଏ ସରକାରଙ୍କ ଯୋଜନାଗୁଡ଼ିକ ପକ୍ଷପାତର ମୁକ୍ତ ଥିବାବେଳେ ଏଥିରୁ ସବୁବର୍ଗ ଉପକୃତ ହୋଇଛନ୍ତି। ସେ କହିଛନ୍ତି ଏନ୍ଡିଏ ସରକାରରେ 3 କୋଟି ଲୋକଙ୍କୁ ଆଗାମୀ 5 ବର୍ଷ ମଧ୍ୟରେ ନୂଆ ବାସଗୃହ ଯୋଗାଇ ଦେବାକୁ ସଂକଳ୍ପ ନିଆଯାଇଛି। ଲୋକମାନଙ୍କୁ ମାଗଣା ରେସନ୍ ସମେତ ସମସ୍ତ ସୁବିଧା ପହଞ୍ଚାଯିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଲୋକସଭା ନିର୍ବାଚନରେ ଏନ୍ଡିଏ ମେଣ୍ଟ ସପକ୍ଷରେ ପ୍ରବଳ ଜନସମର୍ଥନ ରହିଛି ଓ ବିଜେପି 150 ଆସନ ବୃଦ୍ଧିରେ ସୀମିତ ରହିବ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ଉତ୍ତର ପ୍ରଦେଶର ଗାଜିଆବାଦଠାରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ଗାନ୍ଧି କହିଛନ୍ତି 2024 ନିର୍ବାଚନ ଦୁଇଟି ନୀତି ମଧ୍ୟରେ ସଂଗ୍ରାମ। ବିଜେପି କେବେ ଲୋକମାନଙ୍କର ସମସ୍ୟା ଉପରେ ଚିନ୍ତା କରିନାହିଁ ବୋଲି ସେ ଦୋଷାରୋପ କରିଛନ୍ତି। ନିର୍ବାଚନ ବଣ୍ଡ ବିଷୟରେ ସେ କହିଛନ୍ତି ଏହା ହେଉଛି ସର୍ବବୃହତ ବଳପୂର୍ବକ ଅର୍ଥ ଆଦାୟ ଯୋଜନା। ସେ କହିଛନ୍ତି ନିର୍ବାଚନ ବଣ୍ଡ ରାଜନୈତିକ ଦଳଗୁଡ଼ିକୁ ପାଣ୍ଠି ପ୍ରଦାନରେ ସ୍ୱଚ୍ଛତା ଆଣିବା କଥା ପ୍ରଧାନମନ୍ତ୍ରୀ ଦାବି କରିଥିବାବେଳେ ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଦେଇଛନ୍ତି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି ଉତ୍ତର ପ୍ରଦେଶର ଗାଜିଆବାଦରୁ ଗାଜିପୁର ପର୍ଯ୍ୟନ୍ତ ସବୁ ସ୍ଥାନରେ ପରିବର୍ତ୍ତନର ହାୱା ବହୁଛି ଓ ଲୋକସଭା ନିର୍ବାଚନ ପରେ ବିଜେପି ବିଦାୟ ନେବ। ସେ କହିଛନ୍ତି କେନ୍ଦ୍ର ସରକାର ଓ ବିଜେପି ଶାସିତ ରାଜ୍ୟ ସରକାରମାନେ ଦେଇଥିବା ପ୍ରତିଶ୍ରତିଗୁଡ଼ିକର ପୂରଣରେ ସେମାନେ ବିଫଳ ହୋଇଛନ୍ତି। ଉତ୍ତର ପ୍ରଦେଶରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ଏକାଠି ମିଶି ନିର୍ବାଚନ ଲଢୁଛନ୍ତି। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେବ। ଆଜି ସନ୍ଧ୍ୟା 5ଟା ବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଯିବ। ରାଜନୈତିକ ଦଳଗୁଡ଼ିକର ତୁଙ୍ଗ ନେତାମାନେ ଶେଷ ମୁହୂର୍ତ୍ତରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି। ଏହି ପର୍ଯ୍ୟାୟରେ 17 ରାଜ୍ୟ ଓ 4 କେନ୍ଦ୍ରଶାସିତ ଅଞ୍ଚଳର 102 ଲୋକସଭା ଆସନରେ ମତଦାନ ହେବ। ସେଗୁଡ଼ିକ ମଧ୍ୟରେ ତାମିଲନାଡୁର 39 ଆସନ, ରାଜସ୍ଥାନର 12 ଆସନ, ଉତ୍ତରପ୍ରଦେଶର 8 ଆସନ, ମଧ୍ୟପ୍ରଦେଶର 6 ଆସନ, ଉତ୍ତରାଖଣ୍ଡ, ଆସାମ ଓ ମହାରାଷ୍ଟ୍ରର 5 ଲେଖାଏଁ ଆସନ, ଅରୁଣାଚଳ ପ୍ରଦେଶ, ମଣିପୁର ଓ ମେଘାଳୟର 2 ଲେଖାଏଁ ଆସନ ଏବଂ ଛତିଶଗଡ଼, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍, ତ୍ରିପୁରା, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଜାମ୍ମୁ କାଶ୍ମୀର, ଲାକ୍ଷାଦ୍ୱୀପ ଓ ପୁଡୁଚେରୀର 2 ଲେଖାଏଁ ଆସନ ରହିଛି। ଛତିଶଗଡ଼ରେ ନକ୍ସଲ ଉପଦ୍ରତ ବସ୍ତର ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ପାଇଁ ଭୋଟ୍ଗ୍ରହଣକାରୀ ଦଳଗୁଡ଼ିକ ସେଠାକୁ ଯାତ୍ରା ଆରମ୍ଭ କରିଛନ୍ତି। 19 ତାରିଖରେ ପ୍ରଥମ ପର୍ଯ୍ୟାୟରେ ସେଠାରେ ମତଦାନ ହେବ। ହେଲିକପ୍ଟର ମାଧ୍ୟମରେ ନକ୍ସଲ ଉପଦ୍ରତ ଅଞ୍ଚଳଗୁଡ଼ିକୁ ଭୋଟ୍ଗ୍ରହଣକାରୀ ଦଳଗୁଡ଼ିକୁ ପଠାଯାଉଛି। ଭୋଟ୍ଗ୍ରହଣର 3 ଦିନ ପୂର୍ବରୁ ସେମାନଙ୍କୁ ସେଠାକୁ ପଠାଯାଉଛି। ଛତିଶଗଡ଼ରେ ନକ୍ସଲ ଉପଦ୍ରତ ବିଜୟପୁର, ସୁକ୍ମା, ଦାନ୍ତେୱାଡ଼ା, କୋଣ୍ଡାଗାଓଁ ଓ ନାରାୟଣପୁର ଜିଲ୍ଲାରେ 150ରୁ ଅଧିକ ଭୋଟ୍ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି। ଗତକାଲି 56 ଭୋଟ୍ଗ୍ରହଣକାରୀ ଦଳକୁ ହେଲିକପ୍ଟର ଯୋଗେ ପଠାଯାଇଥିଲା। ସେହିସବୁ ଅଞ୍ଚଳରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅଧିକ ସମ୍ବେଦନଶୀଳ ଅଞ୍ଚଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏଥିପାଇଁ ଅତିରିକ୍ତ 350 କମ୍ପାନୀ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଯବାନ ମୁତୟନ ହେଉଛନ୍ତି। ହରିୟାଣା ଲୋକସଭା ନିର୍ବାଚନରେ ଜନନାୟକ ଜନତା ପାର୍ଟି ଏହାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସେଠାରେ ମେ ମାସ 25 ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହେବ। ପାର୍ଟି ନୀନା ଚୌଟାଲାଙ୍କୁ ଚର୍ଖି ଦାଦ୍ରିରେ ପ୍ରାର୍ଥୀ କରାଇଥିବାବେଳେ ଅଜୟ ସିଂ ଚୌଟାଲାଙ୍କୁ ହିସାରରେ ପ୍ରାର୍ଥୀ କରିଛି। ନୀନା ଚୌଟାଲାଙ୍କ ବିପକ୍ଷରେ ବିଜେପିରୁ ରଞ୍ଜିତ ସିଂ ଚୌଟାଲା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ରମେଶ ଖଟକ ଶୀର୍ଷରେ ପ୍ରାର୍ଥୀ ଥିବାବେଳେ ବହାଦୁର ସିଂ ଭିୱାନୀ ମହେନ୍ଦ୍ରଗଡ଼ରୁ ପ୍ରାର୍ଥୀ ରହିଛନ୍ତି। ବିଶିଷ୍ଟ ଗାୟକ ରାହୁଲ ଯାଦବ ଫଜଲପୁରିଆ ଗୁରୁଗ୍ରାମରୁ ପ୍ରାର୍ଥୀ ରହିଛନ୍ତି। କରୁଛନ୍ତି। ଭାରତ ରାଷ୍ଟ୍ରୀୟ ସମିତି ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ନିର୍ବାଚନ ଆଚରଣ ବିଧି ଲଙ୍ଘନ କରିଥିବାରୁ ନିର୍ବାଚନ କମିଶନ ତାଙ୍କୁ ନୋଟିସ୍ ଜାରି କରିଛି। ଗତ 5 ତାରିଖରେ ତେଲଙ୍ଗାନାର ସିରସିଲାଠାରେ ସେ କଂଗ୍ରେସ ପାର୍ଟି ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାର କଂଗ୍ରେସ ପାର୍ଟି ଅଭିଯୋଗ କରିଥିଲା। ଆସନ୍ତାକାଲି ଶ୍ରୀ ରାଓ ତାଙ୍କର ମନ୍ତବ୍ୟ ବିଷୟରେ ସ୍ୱଷ୍ଟୀକରଣ ଦେବାକୁ ନିର୍ବାଚନ କମିଶନ ତାଙ୍କୁ କହିଛି। ଏହି ଘଟଣା ଉପରେ ସବିସ୍ତୃତ ତଥ୍ୟ ଦେବାକୁ ନିର୍ବାଚନ କମିଶନ ତେଲଙ୍ଗାନା ମୁଖ୍ୟ ନିର୍ବାଚନ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛି। ରାମନବମୀ ଉପଲକ୍ଷେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ବାର୍ତ୍ତାରେ କହିଛନ୍ତି ରାମନବମୀ ସତ୍ୟ ଓ ଧର୍ମର ପଥ ଅନୁସରଣ କରିବାକୁ ଲୋକମାନଙ୍କୁ ପ୍ରେରଣା ଯୋଗାଇଥାଏ। ସେ କହିଛନ୍ତି ଭଗବାନ ରାମଙ୍କ ଦ୍ୱାରା ପ୍ରେମ ସାହସ ଓ ଉଦାରତାର ଆଦର୍ଶଗୁଡ଼ିକ ସର୍ବଦା ମାନବ ଜାତିକୁ ଅନୁପ୍ରାଣିତ କରିଆସିଛି। ଏକ ସମୃଦ୍ଧ ତଥା ଗୌରବମୟ ରାଷ୍ଟ୍ର ଗଠନ ପାଇଁ ସଂକଳ୍ପବଦ୍ଧ ହେବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଭଗବାନ ରାମଙ୍କର ଅପାର କରୁଣା ଲୋକମାନଙ୍କ ମଧ୍ୟରେ ଆନନ୍ଦ ଉତ୍ସାହ ଶାନ୍ତି ଓ ସମୃଦ୍ଧି ଆଣିଦେବ। ସେ କହିଛନ୍ତି ଭଗବାନ ରାମଙ୍କର ନୀତି ଯୁଗ ଯୁଗ ଧରି ଲୋକମାନଙ୍କୁ ନୀତି ନିର୍ଦ୍ଦେଶ ଦେଇଆସିଛି। ଭଗବାନ ରାମଙ୍କ ଦ୍ୱାରା ପ୍ରଦର୍ଶିତ ପଥକୁ ଅନୁସରଣ କରିବାକୁ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦୀର୍ଘ 5 ଶତାବ୍ଦୀର ଅପେକ୍ଷା ପରେ ଅଯୋଧ୍ୟାଠାରେ ରାମ ମନ୍ଦିର ପାଳନ କରିବା ଏକ ଆନନ୍ଦର ବିଷୟ। ବିକଶିତ ଭାରତ ଗଠନ ପାଇଁ ଭଗବାନ ରାମଙ୍କର ଆଦର୍ଶ ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏକ ଆତ୍ମନିର୍ଭରଶୀଳ ଭାରତର ଗଠନରେ ଭଗବାନ ରାମଙ୍କର କରୁଣା ଲୋକମାନଙ୍କୁ ଶକ୍ତି ଓ ସାମର୍ଥ୍ୟ ଯୋଗାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଚନ୍ଦ୍ରଶେଖର ଜଣେ ଆଦର୍ଶ ନେତା ଥିଲେ। ସେ ମୂଳସ୍ତରରୁ ରାଜନୀତି କରି ଦେଶର ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିଲେ। ଗରିବ ଓ ଅବହେଳିତ ଲୋକମାନଙ୍କ କଲ୍ୟାଣାର୍ଥେ ତାଙ୍କର କାର୍ଯ୍ୟ ପାଇଁ ସେ ସ୍କରଣ ହୋଇ ରହିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇରାନ୍ର କ୍ଷେପଣାସ୍ତ ଉଡ୍ଡୟନ କାର୍ଯ୍ୟକ୍ରମ ପାଇଁ ତାହା ଉପରେ ନୂଆ କଟକଣାମାନ ଲାଗୁ କରିବାକୁ ଯାଉଥିବାର ହ୍ୱାଇଟ୍ ହାଉସ୍ କହିଛି। ଗତ ସପ୍ତାହରେ ଇରାନ୍ ଇସ୍ରାଏଲ୍ ଉପରେ ଅତର୍କିତ ଆକ୍ରମଣ କରିବା ପରେ ଏହି ପଦକ୍ଷେପ ନିଆଯାଉଛି। ଆମେରିକା ଜାତୀୟ ନିରାପତ୍ତା ଉପଦେଷ୍ଟାଙ୍କ କହିବା ଅନୁସାରେ ରାଷ୍ଟ୍ରପତି ବାଇଡେନ୍ ଜି7 ସମେତ ମିତ୍ର ରାଷ୍ଟ୍ର ଅଂଶୀଦାର ଦେଶ ଓ କଂଗ୍ରେସ ନେତାମାନଙ୍କ ସହ ଏ ବିଷୟରେ ବାର୍ତ୍ତାଳାପ କରୁଛନ୍ତି। ଆଗାମୀ ଦିନଗୁଡ଼ିକରେ ଆମେରିକା ଇରାନ୍ ଉପରେ ନୂଆ କଟକଣାମାନ ଲାଗୁ କରିବ। ମ୍ୟାମାର୍ର ସାମରିକ ସରକାର କହିଛନ୍ତି ଜେଲ୍ରେ ଥିବା ମ୍ୟାମାର୍ ନେତ୍ରୀ ଅଙ୍ଗ ସାନ୍ ସୁ ଚିଙ୍କୁ ଜେଲ୍ରୁ ବାହାର କରି ଗୁଣ୍ଡବନ୍ଦୀ କରି ରଖାଯାଇଛି। ମ୍ୟାମାର୍ରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏଭଳି କରାଯାଇଛି। ସୁଚିଙ୍କ ସମେତ ପୂର୍ବତନ ରାଷ୍ଟ୍ରପତି ଉଇନ୍ ମିଣ୍ଟ ଓ ଅନ୍ୟ ବୟୋଜ୍ୟେଷ୍ଠ ରାଜନୈତିକ ବନ୍ଦୀମାନଙ୍କୁ ଜେଲ୍ରୁ ବାହାର କରି ଗୃହବନ୍ଦୀ କରି ରଖାଯାଇଛି। ମ୍ୟାମାର୍ର ଜଣେ ସାମରିକ ମୁଖପାତ୍ର ବୈଦେଶିକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି 78 ବର୍ଷ ବୟସ୍କା ସୁ ଚି ଓ 72 ବର୍ଷ ବୟସ୍କ ଉଇନ୍ ମିଣ୍ଟଙ୍କୁ ଜେଲ୍ରୁ ବାହାର କରି ଗତକାଲି ଗୃହବନ୍ଦୀ କରି ରଖାଯାଇଛି। ସୁ ଚି 27 ବର୍ଷର ଜେଲ୍ ଦଣ୍ଡ ଭୋଗୁଥିବା ବେଳେ ଉଇନ୍ ମିଣ୍ଟ 8 ବର୍ଷର ଜେଲ୍ ଦଣ୍ଡ ଭୋଗୁଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାତ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଖେଳାଯିବ। ଗତକାଲି ରାଜସ୍ଥାନ ରୟାଲ୍ସ କୋଲକାତା ନାଇଟ୍ ରାଇଡର୍ସକୁ 2 ୱିକେଟ୍ରେ ପରାସ୍ତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର ନୌବାଡ଼ିଠାରେ ଏକ ସଭାରେ ଉଦ୍ବୋଧନ ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ସପକ୍ଷରେ ପ୍ରବଳ ଜନସମର୍ଥନ ରହିଛି। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେବ। ରାମନବମୀ ଉପଲକ୍ଷେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇରାନ୍ର କ୍ଷେପଣାସ୍ତ ଉଡ୍ଡୟନ କାର୍ଯ୍ୟକ୍ରମ ପାଇଁ ତାହା ଉପରେ ନୂଆ କଟକଣାମାନ ଲାଗୁ କରିବେ।